ओम शांति। आबु शिखर रु ब्रह्मा कुमार श्रीमंत भाईर अमृतधारा कार्यक्रम श्रोता बंधु मानू नमस्कार आओ हार्दिक स्वागत। आम भारतवर्ष देवभूमि पुण्यभूमि इठी भारतर अधिकांश जनता समस्ते देवी देवता मानंक मूर्ति बनई मंदिर रे अनेक हजार हजार वर्ष पूर्वरु पूजा करी आसचंदी एवं आमे माने भी छोटे बेलरु अनेक मंदिर आदि को जाई विभिन्न देवादेवी को समस्ते पूजा करथिवार समस्तंकर अनुभव थिवो। मो जीवनर अनुभव मो छोट बेळरे बापा मा सांगरे अनेक देवी देवतांकर मंदिर को जाउथिली एवं तांग सांगरे पूजा भी करथिली किंतु मने पड़े जेते बेळे शिव मंदिर को मु जाउथिली छोट बेळरे चिमती राम मंदिर रे गले रामंकर मूर्ति टी देखा जाए कृष्ण मंदिर रे गले कृष्णंकर मूर्ति अछि दुर्गा मंदिर गले दुर्गांकर मंदिर मूर्ति अछि सिमती जेतेले शिव मंदिर को आमे जाऊ सिमती कोनसी मनीष आकृतिर मूर्ति देखा जाय न थाय लिंगटिए देखी मनरे अनेक प्रश्न आसे एमती मूर्ति टी कोन पै रखाई जी आउ केतेबेले जेतेले पुजारी को पचरा जाए कि मूर्ति कहार ए मूर्ति कौन पे एमती है पुजारी भी अनेक समय कहे ये लिंग तो एमती प्रस्फुटित है सीटा तलु पाताल ही एमती निजे ही प्रकट होती ये कई बनई ना तो मनरे अनेक प्रश्न आसे तार समाधान क्या पचारे भी मिल न था प्रकृत आपण मान मन में भी प्रश्न आसी थे पारे कि देखु समग्र विश्व अनेक एमती भारतवासी आज एमती देश ना जो देश में भारतवासी नथिबे जी जो भी अच्छा आम देशर संस्कृति सभ्यता अनुसार अनेक मंदिर विभिन्न जगार निश्चित भाव अच्छी किंतु सबु मंदिर रे किछि ना किछि मणिष आकृतिर देवी देवता मानक मूर्ति रखाई किंतु गोटे केवल शिव मंदिर जोठी कौन मणिष आकृतिर मूर्ति तो नहीं एवं सेठी गोटे शिवलिंग रही शिवलिंग कौन पर तार कार प्रतीक आश्चर्य लगे आमे आम भारत वर्ष रे अनेक प्रकार पुराण शास्त्र भी रही एवं धर्म संबंधी विभिन्न प्रकार जो पुस्तक मिलूची सेठी भी जेते बेले शिवलिंग विषय जो वर्णना पढ़िया को मिले जो प्रकार व्याख्या रखाई सेठी वास्तव में कौनसी प्रकार कौनसी जड़े बुद्धिजीवी पाठ पढ़ा लोक से विवेक द्वारा स्वीकार कर पारिबो नहीं। शिवलिंग स्त्रीलिंग एवं पुरुषलिंग उभयर सेठी समन्वय रही उभय लिंगर सीटा प्रतीक रूप से व्याख्या रही प्रकृति आ पुरुष सेठ ही समग्र सृष्टि उद्भव होती स्त्री जोनी आ पुरुष जोनी सेठी उभय जोनीर से तार चिन्ह बोलिकी व्याख्या रही किंतु चिंता करिया उचित वास्तव में कौन जहाँ को आम परमात्मा कहचु एत भावन आम नतमस्तक हो पूजा करा कौन स्त्री जोनी आ पुरुष जोनीर से प्रतीक चिंता करिया विषय लिंग शब्दर वास्तव में अर्थ कौन शिवलिंग को आमे समस्ते भारतवासी ज्योतिर्लिंगम भी कही था भारतर द्वादश ज्योतिर्लिंगम बहुत ही प्रसिद्ध अटे ଶାସ୍ତ୍ରରେ ଲେଖାହୋଇଛି କି ଜଣେ ଯଦି ସକାଳୁ ଏବଂ ସନ୍ଧ୍ୟାରେ ଏ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗମ ତାର ନାଁ ବି ସ୍ମରଣ କରେ ତାର ସାତ ଜନ୍ମର ପାପ ବିନାଶ ହୋଇଯିବ। ସପ୍ତ ଜନ୍ମମ କୃତମ ପାପମ ସ୍ମରଣେନ ବିନଶ୍ୟନ୍ତି ଏମିତି ଲେଖାହୋଇଛି। ତାହେଲେ କଣ ଏଟା ସ୍ତ୍ରୀ ଯୋନି ଆଉ ପୁରୁଷ ଯୋନି ତାକୁ ଆମେ ସ୍ମରଣ କଲେ ଆମର ସାତ ଜନ୍ମର ପାପ ବିନିଷ୍ଠ ହୋଇଯିବ କି ବିଡ଼ମ୍ବନା। ସତରେ ଶିବଲିଙ୍ଗକୁ ଆମେ ଜ୍ୟୋତିର୍ଲିଙ୍ଗମ କହୁଛୁ, ତାହେଲେ ଲିଙ୍ଗ ଶବ୍ଦର ଅର୍ଥ କଣ? ଜ୍ୟୋତି କୌଣସି ସ୍ତ୍ରୀ ବା ପୁରୁଷ ଲିଙ୍ଗ ତ ନୁହେଁ। ତାହେଲେ ଲିଙ୍ଗ ଶବ୍ଦର ଆଭିଧାନିକ ଅର୍ଥ କଣ? ସମଗ୍ର ବିଶ୍ୱରେ ଯେତେ ବି ଭାଷା ରହିଛି ପ୍ରତ୍ୟେକ ଭାଷାରେ ଗୋଟିଏ ଗୋଟିଏ ଶବ୍ଦର ଅନେକ ଅର୍ଥ ରହିଥାଏ। ଯେମିତି ଆମେ ଲାଇଟ୍ କହୁଛୁ, ଲାଇଟ୍ ଶବ୍ଦର ଗୋଟେ ଅର୍ଥ ଆଲୋକ ବି ପ୍ରକାଶ ବି, ଲାଇଟ୍ ଶବ୍ଦର ଅନ୍ୟ ଅର୍ଥ ହାଲୁକା ବି, ହଁ ନା ନାଇଁ? ସେମିତି ଲିଙ୍ଗ ଶବ୍ଦର ଆମ ଓଡ଼ିଆରେ କବି ଉପେନ୍ଦ୍ର ଭଞ୍ଜଙ୍କର ଆପଣ ସବୁ କବିତା ପଢ଼ିଥିବେ ଶୁଣିଥିବେ, ଦେଖରେ ନଳିନୀ 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 ରେ ଶୋଭିତ ଭ୍ରମନ୍ତି ଭ୍ରମରେ 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 ପୂରିତ। ତ ଗୋଟିଏ ଶବ୍ଦର ଅର୍ଥ ଅନେକ ରହିଛି, ନଳିନୀ ଶବ୍ଦର କେତେ ଅର୍ଥ ରହିଛି, ଭ୍ରମରେ ଶବ୍ଦର ଅର୍ଥ ବହୁତ ରହିଛି। ସେମିତି ଲିଙ୍ଗ ଶବ୍ଦର ଆଭିଧାନିକ ଅର୍ଥ ଆପଣ ଯଦି ଖୋଜିବେ ଡିକ୍ସିନାରୀରେ ଲିଙ୍ଗ ଶବ୍ଦର ଅର୍ଥ କଣ ଲେଖାହେଇଛି ଜାଣିଛନ୍ତି ଆପଣମାନେ? ଲିଙ୍ଗମ ତାକୁ ସନ୍ଧି ବିଚ୍ଛେଦ କଲେ ଲି ଗମ, ଲି ଶବ୍ଦର ଅର୍ଥ ହେଉଛି ଅବ୍ୟକ୍ତ, ଗମ୍ ଶବ୍ଦର ଅର୍ଥ ହେଉଛି ଚିହ୍ନ। ତ ଲିଙ୍ଗମ ଶବ୍ଦର ଅର୍ଥ ହେଉଛି ଏମିତି ଗୋଟେ ଜିନିଷ ଯାହାକୁ ଏ ଖାଲି ଆଖିରେ ଦେଖି ହୁଏନି, ତାର ଚିହ୍ନ। ବ୍ୟାକରଣରେ ଲେଖାହେଇଛି ଧୀରେ ଧୀରେ ଶୀଘ୍ର ଶୀଘ୍ର, ଏଟା ହେଉଛି ସମୟର ଲିଙ୍ଗ। ସମୟର ଲିଙ୍ଗ ଅର୍ଥାତ୍ ସମୟର ବି ସ୍ତ୍ରୀଲିଙ୍ଗ ପୁରୁଷ ଲିଙ୍ଗ ଅଛି କି? ସମୟର ଲିଙ୍ଗ ଅର୍ଥାତ୍ ସମୟର ଚିହ୍ନ। ତ ଶିବଲିଙ୍ଗକୁ ଯୋଉ ଜ୍ୟୋତିର୍ଲିଙ୍ଗମ କୁହାହେଇଛି, ବାସ୍ତବରେ ପରମାତ୍ମା ଶିବ ଜ୍ୟୋତି ସ୍ୱରୂପ ଅଟନ୍ତି, ଏବଂ ଜ୍ୟୋତି ସ୍ୱରୂପ ହୋଇଥିବାରୁ ଏବଂ ଜ୍ୟୋତି ବିନ୍ଦୁ ହୋଇଥିବାରୁ ଗୋଟେ ବିନ୍ଦୁର ଚିହ୍ନ କେମିତି ବନାଯିବ? ତେଣୁ ମୂର୍ତ୍ତିକାର ଚିତ୍ରକାରମାନେ ସବୁ ପୂର୍ବକାଳରେ, ଆଜି ଯେମିତି ଅନେକ ପ୍ରକାର ଆର୍ଟିଫିସିଆଲ ଲାଇଟ୍ ରହିଛି ସେମିତି ନଥିଲା, ତେଣୁ ପୂର୍ବକାଳରେ ଚିତ୍ରକାର ଏବଂ ମୂର୍ତ୍ତିକାର ସବୁ ଆମ ଘରେ ଘରେ ଯେମିତି ବୈଠା ଜାଗର ଆମେ ସବୁ ରଖୁଛୁ, ପ୍ରଥମରେ ପିତ୍ତଳର, ଆଜି ବି ଅନେକ ଘରେ ପିତ୍ତଳର ବୈଠା ଜାଗର ସବୁ ଥିବ, ଏବଂ ସେଠି ତେଲ ରଖାଯାଏ, ବତୀଟିଏ ରଖିକି ଯେତେବେଳେ ତାକୁ ଜଳାଯାଏ ସେଠୁ ଯୋଉ ଦୀପଶିଖା ଜଳେ, ସେ ଦୀପଶିଖାର ଆକୃତି ଦେଖିବେ ଗୋଟେ ଓଭାଲ ସେପେଡ ଅଣ୍ଡାକୃତିର, କୌଣସି ଚତୁଷ୍କୋଣ ବା ତ୍ରିକୋଣ ଭଳିଆ ନୁହେଁ, ଇଟ୍ ଇଜ୍ ନଟ୍ କ୍ୱାଡ୍ରେଙ୍ଗୁଲାର ଓ ଟ୍ରାଏଙ୍ଗୁଲାର। ତେଣୁ ଅଣ୍ଡା ଆକାରର ଦୀପଶିଖା ଯେମିତି ଜଳୁଥାଏ, ସେମିତି ଆକାରର ଗୋଟେ ଶିବଲିଙ୍ଗ ବନାହେଇଛି, ଏବଂ ସେ ଶିବଲିଙ୍ଗରେ ଆପଣ ଦେଖିଥିବେ ସେଠି ଗୋଟେ ବିନ୍ଦୁ ଥାଏ, ସେ ବିନ୍ଦୁ ହିଁ ବାସ୍ତବରେ ପରମାତ୍ମା ଶିବଙ୍କର ସ୍ମୃତି ଚିହ୍ନ, ଏବଂ ସେଠି ତିନିଟି ରେଖା ବି ଥାଏ, ସେ ତିନିଟି ରେଖାକୁ ତ୍ରିପୁଣ୍ଡ ବୋଲି କୁହାଯାଏ, ଏବଂ ସେଇଟା ପରମାତ୍ମା ଶିବଙ୍କର ସୃଷ୍ଟିର ସ୍ଥାପନା ପାଳନ ଆଉ ବିନାଶ ଯେ ଦିବ୍ୟ କର୍ତ୍ତବ୍ୟ କରନ୍ତି, ସେ ମହାନ କର୍ତ୍ତବ୍ୟର ପରିଚାୟକ ବା ସୂଚକ ଅଟେ। ତେଣୁ ପରମାତ୍ମା ଜ୍ୟୋତି ବିନ୍ଦୁ ହୋଇଥିବାରୁ ତାଙ୍କୁ ଗୋଟେ ଜ୍ୟୋତି ସ୍ୱରୂପ, ଜ୍ୟୋତି ଶିଖାକାର ଗୋଟେ ବୈଠା ବା ଜାଗର ସଦୃଶ ଚିତ୍ରକାର ବା ମୂର୍ତ୍ତିକାର ଗୋଟେ ମୂର୍ତ୍ତି ବନେଇ ଦେଇଛନ୍ତି। କିନ୍ତୁ କାଳକ୍ରମେ ଲୋକ ତାର ଅର୍ଥକୁ ଅନର୍ଥ କରିକି କଦର୍ଥ କରିକି ତଳେ ଯୋଉ ଜାଗରର ବେଶ ରହିଛି ସେଟାକୁ ସ୍ତ୍ରୀ ଯୋନି, ଆଉ ମଝିରେ ଯୋଉ ଦୀପଶିଖାକାରର ଗୋଟେ ଲିଙ୍ଗ ରହିଛି ତାକୁ ପୁରୁଷ ଯୋନି ରୂପରେ ବ୍ୟାଖ୍ୟା କରିଛନ୍ତି। କି ଦୁର୍ଭାଗ୍ୟର କଥା, ମଣିଷ ଯେତେବେଳେ କଳା ଚଷମା ପିନ୍ଧେ ତାକୁ କଳା ଦେଖାଯାଏ, ଯେତେବେଳେ ଲାଲ ଚଷମା ପିନ୍ଧେ ତାକୁ ସବୁଆଡ଼େ ଲାଲ ଦେଖାଯାଏ। ସେମିତି ମଣିଷ ଯେତେବେଳେ ତା ଚିନ୍ତାଧାରା ବିକୃତ ହୋଇଗଲା, ମଣିଷ ପତିତ ହୋଇଗଲା, ସେ ସମଗ୍ର ଦୁନିଆର ମଣିଷକୁ ଯେଉଁ ଦୃଷ୍ଟିରେ ଦେଖିଲା, ସ୍ୱୟଂ ଭଗବାନ ଏବଂ ନିଜର ପୂର୍ବପୁରୁଷ ଯେଉଁମାନେ ନିର୍ବିକାରୀ ଥିଲେ, ଅହିଂସକ ଥିଲେ, ପାବନ ଥିଲେ, ସେମାନଙ୍କୁ ବି ଏମିତି ବିକାରୀ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କଲା ଏବଂ ତାଙ୍କ ନାଁରେ ବି ଅନେକ କଳଙ୍କ କଥା ସବୁ ଲେଖିଦେଲା ପୁରାଣ ଶାସ୍ତ୍ରରେ। କି ଦୁର୍ଭାଗ୍ୟର କଥା, ଆମ ଦେଶର ନିଜେ ହିଁ ଆମେ ନିଜ ପରମପିତା ପରମାତ୍ମା ଏବଂ ପୂର୍ବଜମାନଙ୍କ ଯଦି ଆମେ ଏମିତି ଗ୍ଲାନି କରିବା, ତାହେଲେ ଅନ୍ୟ ଧର୍ମର ଲୋକ, ବିଦେଶର ଲୋକ ସବୁ ଆମକୁ କି ଦୃଷ୍ଟିରେ ଦେଖିବେ? ସେମାନେ ବି ସେହି ଦୃଷ୍ଟିରେ ବର୍ଣ୍ଣନା କରୁଛନ୍ତି। ତେଣୁ ମୁଁ ଯେତେବେଳେ ବିଭିନ୍ନ ଧର୍ମର କଥା ଅନେକ ବହିରେ ପଢ଼ୁଥିଲି, ମୋତେ ପଢ଼ିକି ଏତେ ଦୁଃଖ ଲାଗିଲା। ସେଠି ଶିବଲିଙ୍ଗ ବିଷୟରେ ଯେଉଁ କଥା ବ୍ୟାଖ୍ୟା ରହିଛି, ବାସ୍ତବରେ ବହୁତ ଆମର ଦୁର୍ଭାଗ୍ୟର କଥା। ଆମେ ନିଜେ ହିଁ ଆମ ଦେଶର ସଂସ୍କୃତି ସଭ୍ୟତାକୁ ଆମେ ଭୁଲି ଯାଇଛୁ। ଆମେ ବି ଯେତେବେଳେ ଜାଣିନୁ, ତାହେଲେ ଅନ୍ୟ ଦେଶର ଲୋକ, ଅନ୍ୟ ଧର୍ମର ଲୋକ ସବୁ କ'ଣ ଜାଣିବେ? ତ ଶିବଲିଙ୍ଗ ଦେଖନ୍ତୁ, ଆଜିଠୁ ପ୍ରାୟ 2500 ବର୍ଷ ପୂର୍ବରେ, ଖ୍ରୀଷ୍ଟପୂର୍ବ 500 ବର୍ଷ ପୂର୍ବରୁ ରାଜା ବିକ୍ରମାଦିତ୍ୟ ସୌରାଷ୍ଟ୍ରରେ, ଗୁଜରାତରେ ସୋମନାଥ ମନ୍ଦିର ଯେତେବେଳେ ପ୍ରଥମ ଥର ସ୍ଥାପନା କଲେ, ସେଠି ହୀରା, କୋହିନୁର ହୀରା, ଯେଉଁଟା ସବୁଠୁ ମହଙ୍ଗା, କୋହିନୁର ହୀରାର ଗୋଟିଏ ଶିବଲିଙ୍ଗ ସ୍ଥାପନା କରିଥିଲେ। ଏବଂ ହୀରା ଏମିତି ରାତିରେ ବି ବହୁତ ଜାଜଲ୍ୟମାନ, ରାତିରେ ବି ସେଟା ଇଟ୍ ଇଜ୍ ଏ ଇଲୁମିନ ଷ୍ଟ୍ରକ୍ଚର, ରାତିରେ ବି ସେଠୁ ପ୍ରକାଶ ଦେଖାଯାଉଥାଏ। ତେଣୁ ପରମାତ୍ମା ଜ୍ୟୋତି ସ୍ୱରୂପ ହୋଇଥିବାରୁ ସେ ଦେଖନ୍ତୁ ହୀରାର ଗୋଟିଏ ଜ୍ୟୋତିର୍ଲିଙ୍ଗ ବନେଇଛନ୍ତି। କିନ୍ତୁ ଆଜି ଭାରତବାସୀ ନିଜେ ହିଁ ଭୁଲି ଯାଇଛନ୍ତି ଯେ ଏ ଶିବଲିଙ୍ଗ କାହାର ପ୍ରତୀକ, କାହାର ଚିହ୍ନ। ଆମେ ତାକୁ ସ୍ତ୍ରୀଲିଙ୍ଗ ପୁରୁଷଲିଙ୍ଗର ସମାଗମ ରୂପରେ ବ୍ୟାଖ୍ୟା କରୁଛୁ, ତେଣୁ ବିଭିନ୍ନ ଧର୍ମର ଲୋକ ଆମ ଉପରେ ଟାହିଟାପରା କରନ୍ତି। ଆମେ ନିଜେ ହିଁ ଭୁଲି ଯାଇଛୁ। ତ ସ୍ୱୟଂ ପରମାତ୍ମା ବାସ୍ତବରେ ଜ୍ୟୋତିବିନ୍ଦୁ ସ୍ୱରୂପ ହୋଇଥିବାରୁ ତାଙ୍କର ଏମିତି ଗୋଟିଏ ଜ୍ୟୋତିର୍ଲିଙ୍ଗମ ବନେଇ ଦିଆହେଇଛି। କିନ୍ତୁ ପୁରାଣ ଶାସ୍ତ୍ରରେ ଅନେକ ପ୍ରକାର ଯେଉଁ କପୋଳ କଳ୍ପିତ କଥା ଲେଖା ହୋଇଛି, ସେଟା ପଢ଼ିକି ସାଧାରଣ ମଣିଷ ବୁଦ୍ଧି କେତେବେଳେ ଲଗାଏନି, କିନ୍ତୁ ବୁଦ୍ଧିଜୀବୀ ଲୋକ ଯିଏ ବି ପଢ଼ିବ ତା ବିବେକ କେବେ ବି ସ୍ୱୀକାର କରିବନି। ଆପଣମାନେ ଶିବପୁରାଣ ପଢ଼ିଥିବେ ଯଦି, ସେଥିରେ ଯେଉଁ ଉପାଖ୍ୟାନ ଲେଖା ହୋଇଛି, ଯେତେବେଳେ ଦକ୍ଷ ପ୍ରଜାପତି ଯଜ୍ଞ ରଚିଥିଲେ, ସେଠି ପାର୍ବତୀ ନିଜକୁ ସୁହା କରିଦେଇଥିଲେ, ଶିବଙ୍କୁ ବହୁତ କ୍ରୋଧ ଆସିଥିଲା। ଏବଂ ଆମ ପୁରାଣ ଶାସ୍ତ୍ରରେ ଶିବ ଆଉ ଶଙ୍କରଙ୍କୁ ତ ଏକା ଦେଖାଯାଇଛି। ଏବଂ ସେ ତାଣ୍ଡବ ନୃତ୍ୟ କରିକରି ଯେତେବେଳେ ଆସିଲେ ଯଜ୍ଞଙ୍କୁ ଧ୍ୱଂସ ବିଧ୍ୱଂସ କରିଦେବା ପାଇଁ, ସେତେବେଳେ ତାଙ୍କ ଶାଶୁ ଗୋଟେ ଥାଳିରେ ବିଭିନ୍ନ ଦୀପ ନେଇ, ଫୁଲ ନେଇ ତାଙ୍କୁ ଆରତୀ ଉତାରିବା ପାଇଁ, ତାଙ୍କ କ୍ରୋଧକୁ ଉପଶମ କରିବା ପାଇଁ ତାଙ୍କ ସମ୍ମୁଖକୁ ଆସିଲେ। ଏବଂ ଉନ୍ମତ୍ତ ଶିବ ତାଣ୍ଡବ ନୃତ୍ୟ କରୁ କରୁ ସେ ଲଙ୍ଗଳା ହୋଇକି ତାଙ୍କ ଲିଙ୍ଗକୁ ଦେଖାଇକି ତାଙ୍କ ଶାଶୁକୁ କହୁଛନ୍ତି, ତୁମ ଏ ଲିଙ୍ଗକୁ ଆରତୀ ଉତାର। ଦେଖନ୍ତୁ ତ କି ଦୁର୍ଭାଗ୍ୟର କଥା, ଆମେ ଯାହାକୁ ତ୍ରିଲୋକୀନାଥ କହୁଛୁ, ବିଶ୍ୱନାଥ କହୁଛୁ, ତ୍ରିଭୁବନେଶ୍ୱର କହୁଛୁ, ରାମଙ୍କର ଈଶ୍ୱର ରାମେଶ୍ୱର, କୃଷ୍ଣଙ୍କର ଈଶ୍ୱର ଗୋପେଶ୍ୱର, ସେ କ'ଣ ଏମିତି କାମ କରିବେ? ଯାହାକୁ ଆମେ ଭଗବାନ କହୁଛୁ, ଏହା କ'ଣ ତାଙ୍କର କର୍ତ୍ତବ୍ୟ? ଆଜି ବି ଦୁନିଆରେ କୌଣସି ମଣିଷ ଯଦି ତାଙ୍କ ଶାଶୁକୁ ଏମିତି ଦୁର୍ବ୍ୟବହାର କରେ, ଲୋକ ତାକୁ ପୂଜା କରିବେ ନା ଗାଳିଗୁଳଜ କରିବେ? ଚିନ୍ତା କରନ୍ତୁ। ତ ଶାସ୍ତ୍ରରେ ଲେଖାହେଇଛି ତାଙ୍କ ଶାଶୁ ତାଙ୍କୁ କହିଲେ କି ଆଜିଠୁ ତତେ କେହି ପୂଜା କରିବେନି, ତୋ ଲିଙ୍ଗଟା ହିଁ ସବୁଆଡ଼େ ପୂଜା ହେବ। ତେଣୁ ଆଜି ପର୍ଯ୍ୟନ୍ତ ଶିବ ମନ୍ଦିରରେ କେହି ସେ ମୂର୍ତ୍ତିକୁ ପୂଜା କରନ୍ତିନି, ଏବଂ ସେ ଲିଙ୍ଗକୁ, ତାଙ୍କର ପୁରୁଷ ଲିଙ୍ଗକୁ ପୂଜା କରୁଛନ୍ତି। କି ଦୁର୍ଭାଗ୍ୟ ହେ ମଣିଷ, କଣ ହେଇଗଲା ତମର ବୁଦ୍ଧିକୁ? ମଣିଷ ଯେତେବେଳେ ସତରେ ବିକାରୀ ତମ ପ୍ରଧାନ ହେଇଗଲା, ତା ବୁଦ୍ଧିରେ ଏମିତି ସବୁ ବିକୃତ ଚିନ୍ତାଧାରା ସବୁ ଆସିବାରୁ ସେସବୁ ଏଇ କପଳ କଳ୍ପିତ କଥାଗୁଡ଼ା ଲେଖିଦେଇଛି। କିନ୍ତୁ ପ୍ରକୃତିରେ ଏଇଟା କେତେ ଦୂର ସତ ଆପଣମାନେ ଚିନ୍ତା କରନ୍ତୁ। ଯାହାକୁ ଆମେ ଭଗବାନ କହିବା ସେ ବି ଏମିତି କାର୍ଯ୍ୟ କରିବେ, ଏବଂ ଆମେ ତାଙ୍କର ଲିଙ୍ଗଟାକୁ ଆମେ ପୂଜା କରୁଛେ। ଆଜି ମଣିଷର ବୁଦ୍ଧି ପତିତ ହୋଇଯାଇଛି, ଭ୍ରଷ୍ଟ ହୋଇଯାଇଛି, ବିକୃତ ହୋଇସାରିଛି। ସ୍ୱୟଂ ପରମାତ୍ମା ଜ୍ୟୋତି ସ୍ୱରୂପ ଅଟନ୍ତି, ତେଣୁ ତାଙ୍କ ସ୍ୱରୂପ ସେମିତି ଜ୍ୟୋତିର୍ଲିଙ୍ଗମ ରୂପରେ ସ୍ଥାପନ କରାହୋଇଛି, ଏବଂ ଆମେ ତାଙ୍କୁ ସ୍ନେହରେ ପିତା ରୂପରେ ତୁମେବ ମାତା ଚ ପିତା ତୁମେବ କହୁଛୁ। ସମଗ୍ର ବିଶ୍ୱର ସେ ହେଉଛନ୍ତି ଈଶ୍ୱର, ସେ ବ୍ରହ୍ମାଙ୍କର ଈଶ୍ୱର ବ୍ରହ୍ମେଶ୍ୱର, ବିଷ୍ଣୁଙ୍କର ଈଶ୍ୱର ବିଶ୍ୱମ୍ଭରେଶ୍ୱର, ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ଈଶ୍ୱର ତ୍ରୟମ୍ବକେଶ୍ୱର, ସମସ୍ତଙ୍କର ଈଶ୍ୱର ସର୍ବେଶ୍ୱର ଦେବାସୁରେଶ୍ୱର, ତାଙ୍କୁ ଆଜି କେହି ଚିହ୍ନି ନାହାନ୍ତି। ଯେମିତି ଆତ୍ମାର ସ୍ୱରୂପ ଜ୍ୟୋତିବିନ୍ଦୁ ଅଟେ, ସେମିତି ପରମାତ୍ମା ଆମ ସମସ୍ତଙ୍କର ଆତ୍ମାମାନଙ୍କର ପିତା ପରମପିତା, ତାଙ୍କର ସ୍ୱରୂପ ବି ଜ୍ୟୋତି ସ୍ୱରୂପ ଅଟେ। ତେଣୁ ଯେମିତି ଆତ୍ମାକୁ ଆମେ ଦେଖିପାରୁନୁ, ପରମାତ୍ମାକୁ ବି ଦେଖିପାରିବାନି ଆଖିରେ, ସେ ଅବ୍ୟକ୍ତ ଅଟନ୍ତି। ଗୀତାରେ ତ ସ୍ପଷ୍ଟ ରୂପରେ ଯେତେବେଳେ ଅର୍ଜୁନ ଭଗବାନଙ୍କୁ ପଚାରିଛି, ହେ ପ୍ରଭୁ ଆପଣଙ୍କର ମୋତେ ଦର୍ଶନ କରାନ୍ତୁ, ଭଗବାନ କ'ଣ କହିଛନ୍ତି? ଭଗବାନ କହିଛନ୍ତି, ଅର୍ଜୁନ ତୁ ମୋତେ ଏଇ ଚର୍ମଚକ୍ଷୁରେ ଦେଖିପାରିବୁନି, ମୁଁ ଅବ୍ୟକ୍ତ ଅଟେ, ଅନ୍ମାନିଫେଷ୍ଟେଡ୍। ଦିବ୍ୟ ଦୃଷ୍ଟି ଦଦାମିତେ, ମୁଁ ତୋତେ ଦିବ୍ୟ ଦୃଷ୍ଟି ଦେଉଛି, ସେ ଦିବ୍ୟ ଦୃଷ୍ଟି ଆଧାରରେ ମୋତେ ଦେଖିପାରିବୁ। ଭଗବାନ ଅବ୍ୟକ୍ତ ହୋଇଥିବାରୁ, ଜ୍ୟୋତି ସ୍ୱରୂପ ହୋଇଥିବାରୁ, ତାଙ୍କୁ ଜ୍ୟୋତିର୍ଲିଙ୍ଗମ ଅବ୍ୟକ୍ତ ଚିହ୍ନ ତାଙ୍କର ଏମିତି ଗୋଟେ ବ୍ୟକ୍ତ ରୂପରେ ମୂର୍ତ୍ତିକାର ଚିତ୍ରକାର ବନେଇ ଦେଇଛନ୍ତି। କିନ୍ତୁ ଆଜି ଦୁଃଖର ବିଷୟ, ଆଜି ଲୋକ ତାର ପ୍ରକୃତ ଅର୍ଥକୁ ନ ବୁଝିକି ତାକୁ, ଯେମିତି ସ୍ତ୍ରୀଲିଙ୍ଗ ପୁରୁଷ ଲିଙ୍ଗ ଆମେ ବ୍ୟାକରଣରେ ପଢ଼ୁଛୁ, ତାକୁ ସେଇ ଲିଙ୍ଗ ଶବ୍ଦର ସେଇ ଅର୍ଥକୁ ନେଇକି ସେଇଟା ଉଭୟ ଯୋନିର ପ୍ରତୀକ ବୋଲିକି ବ୍ୟାଖ୍ୟା କରୁଛନ୍ତି। ବାସ୍ତବରେ ଲଜ୍ଜାର ବିଷୟ ନୁହେଁ। ତ ପରମାତ୍ମା ଜ୍ୟୋତି ସ୍ୱରୂପ ହୋଇଥିବାରୁ, ଏବଂ ସେ ସ୍ୱୟଂଭୂ ସେଲ୍ଫ କ୍ରିଏଟର, ତାଙ୍କୁ କେହି ବାସ୍ତବରେ ଜନ୍ମ ଦେଇନାହାନ୍ତି, ଯେହେତୁ ସେ ସମସ୍ତଙ୍କର ପିତା ପରମ ପିତା, ସେ ସମସ୍ତଙ୍କର ମାତା। ପରମାତ୍ମାଙ୍କର କେହି ମାତା ପିତା ହୋଇପାରିବେ କି? ତେଣୁ ତାଙ୍କୁ ସ୍ୱୟଂଭୂ କହୁ, ସେଲ୍ଫ କ୍ରିଏଟର। କିନ୍ତୁ ଆଜି ଭାରତବର୍ଷର ଅନେକ ଶିବ ମନ୍ଦିରରେ ଆମେ ଯେତେବେଳେ ଯାଉ, ସେଠି ଯେଉଁ ଲିଙ୍ଗ ସ୍ଥାପନା କରାହୋଇଛି, କୋଉଠି କୋଉଠି ଲିଙ୍ଗ ତ ମୂର୍ତ୍ତିକାର ବନେଇଛନ୍ତି, କିନ୍ତୁ କୋଉଠି କୋଉଠି ମାଟି ତଳୁ ବି ସେମିତି ଲିଙ୍ଗ ଏମିତି ଓଭାଲ ସେପେଟର ପଥର ନେଇକି ସ୍ଥାପନା କରାହୋଇଛି। ସ୍ୱାଭାବିକ, କେତେବେଳେ ଯେମିତି ନଦୀରେ ଯେତେବେଳେ ପାଣି ବହେ, ନଦୀରେ ଅନେକ ପଥର ସବୁ ଗଡ଼ି 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 ବହୁତ ଏକଦମ ସ୍ମୁଥ ବା ପାଲିସ ହୋଇଯାଆନ୍ତି, ଏବଂ ତା ଆକାର ଏମିତି ଓଭାଲ ହୋଇଥାଏ। ଯେଉଁମାନେ ନଦୀ କୂଳରେ ରହୁଛନ୍ତି ସେମାନେ ଭାଇ ଭଉଣୀମାନେ ଦେଖିଥିବେ, ତ ସେମିତି ଏମିତି ଓଭାଲ ସେପେଟ ପଥରକୁ ନେଇକି ଅନେକ ମନ୍ଦିରରେ ସ୍ଥାପନା କରିକି ଶାଲିଗ୍ରାମର ରୂପରେ ବି ପୂଜା କରାଯାଏ। ଶିବଲିଙ୍ଗର ଆକୃତି ଯେମିତି, ଶାଲିଗ୍ରାମର ରୂପ ତାଠୁ ଟିକେ ଛୋଟ, କିନ୍ତୁ ସେମିତି ରୂପରେ ଦେଖାଯାଇଥାଏ। ତ ଶାଲିଗ୍ରାମ ଆମ ସମସ୍ତେ ଆତ୍ମା ଯେଉଁ ଆମେ ରହିଛେ, ତାର ଚିହ୍ନ, ଏବଂ ଶିବ ହେଉଛନ୍ତି ଆମ ଆତ୍ମାମାନଙ୍କର ପିତା ପରମାତ୍ମା, ତେଣୁ ତାଙ୍କୁ ଟିକେ ବଡ଼ ରୂପରେ ଦେଖାହେଇଛି ଶିବଲିଙ୍ଗ ରୂପରେ, କିନ୍ତୁ ପରମାତ୍ମା ରୂପ ଏତେ ବଡ଼ ତ ନୁହେଁ। ଜ୍ୟୋତି ସ୍ୱରୂପ, ବିନ୍ଦୁ ସ୍ୱରୂପ ଏ ଆଖିରେ ଆମେ ଦେଖିପାରିବାନି, କିନ୍ତୁ ତାଙ୍କ ପ୍ରତି ଆମର ଭକ୍ତିର ଅଭିବ୍ୟକ୍ତି କରିବା ପାଇଁ ତାଙ୍କୁ ଗୋଟେ ସ୍ଥୂଳ ରୂପରେ ବଡ଼ ଆକାରରେ ଲିଙ୍ଗ ସ୍ଥାପନ କରିକି ଆଜି ଭାରତବର୍ଷର ପ୍ରତ୍ୟେକ ଗାଁ ଗଣ୍ଡାରେ, ଅନେକ ସହର ମାନଙ୍କରେ ଶିବଲିଙ୍ଗର ସ୍ଥାପନା ହୋଇଛି ଏବଂ ଆମେ ସବୁ ତାଙ୍କୁ ପୂଜା କରୁଛୁ। କୋଠି ମହାକାଳେଶ୍ୱର, କୋଠି ବିଶ୍ୱନାଥ, କୋଠି ଅମରନାଥ, କୋଠି ରାମେଶ୍ୱର, କୋଠି ପଶୁପତିନାଥ, ବିଭିନ୍ନ ନାଁରେ ଯେଉଁ ଶିବଲିଙ୍ଗଙ୍କର ଯେଉଁ ସ୍ଥାପନା ହୋଇଛି, ଏସବୁ ନାଁରୁ ଆପଣ ଜାଣିପାରିବେ ଯେ ବାସ୍ତବରେ ଏଟା କାହାର ସ୍ୱରୂପ। ସ୍ୱୟଂ ଭଗବାନ ପରମାତ୍ମା ଧରାପୃଷ୍ଠରେ ଆସିକି ତାଙ୍କର ଯେଉଁ ମହାନ କର୍ତ୍ତବ୍ୟ କରି ଯାଆନ୍ତି, ଆମେ ତାଙ୍କର ହିଁ ସ୍ମୃତିରେ ଶିବଲିଙ୍ଗର ସ୍ଥାପନା କରିଛେ, କିନ୍ତୁ ଆଜି ଆମେ ଭୁଲି ଯାଇଛେ ଯେ ସେଟା କାହାର ଚିହ୍ନ, ଏବଂ ନ ଜାଣିକି ଆମେ ଯାଇକି ଯାହା ବି ପୂଜା କରୁଛେ, ଯାହା ବି ସବୁ ସାଧନା କରୁଛେ, ଯେତେବେଳେ ଚିହ୍ନି ନାହୁଁ ଜାଣି ନାହୁଁ, ସେ ସାଧନା କିଛି ତାର ମୂଲ୍ୟ ରହୁନି। ତ ଭାଇ ଭଉଣୀମାନେ, ମୁଁ ଆପଣମାନଙ୍କୁ ନମ୍ର ନିବେଦନ କରିବି କି ଭୋଲେ ବାବା ପରମାତ୍ମା ଶ୍ରୀ ବାବା ସେ ଧରାପୃଷ୍ଠକୁ ପୁଣି ଥରେ ଆସିସାରିଛନ୍ତି, ତାଙ୍କୁ ଚିହ୍ନନ୍ତୁ। ମୁଁ ଗର୍ବର ସହିତ କହୁଛି, ଆମ ଭାରତବର୍ଷକୁ ଯେଉଁ ବିଶ୍ୱର ଆଲୋକସ୍ତମ୍ଭ ରୂପରେ କୁହାଯାଇଛି ଯେ ଏଇ ଆବୁ ଶିଖରରୁ ହିଁ, ଆବୁ ପର୍ବତରୁ ହିଁ ସେ ଜ୍ଞାନଲୋକ ଚାରିଆଡ଼େ ପ୍ରସାରିତ ହୋଇଚାଲିଛି, ଏବଂ ସମଗ୍ର ବିଶ୍ୱ ଜାଣିବ ଦିନେ କି ଭାରତବର୍ଷରେ ଆବୁ ତୀର୍ଥ ଭୂମିରେ କେମିତି ପରମାତ୍ମାଙ୍କର ଦିବ୍ୟ ଅବତରଣ ହୋଇସାରିଛି ଏବଂ ସମଗ୍ର ବିଶ୍ୱ କେମିତି ପରିବର୍ତ୍ତନ ହୋଇଚାଲିଛି। ବର୍ତ୍ତମାନ ଗୋଟିଏ ଆଧ୍ୟାତ୍ମିକ ସଂକ୍ରାନ୍ତି ଚାଲିଛି ଚାରିଆଡ଼େ, ଏବଂ ସମଗ୍ର ବିଶ୍ୱର ଲୋକ ଅନୁଭବ କରିବେ କି ପରମାତ୍ମା ଶିବ ଆସିକି କେମିତି ଦୁନିଆକୁ ପରିବର୍ତ୍ତନ କରିକି ନରକରୁ ସ୍ୱର୍ଗ ବନାଉଛନ୍ତି। ପତିତରୁ ପାବନ ସେ ହିଁ ଅଟନ୍ତି, ବୁଝିଲେ।
सेवाकर्ता शिवाही ज्ञानी स्वर शिवा बुद्धि शिवा सीधि शिवाही आत्मा शक्ति शिवानामी सदाकत शिवानामी सुस्थित शिवानामी ज्ञानदायक जीवानमूर्ति शिवानामी सदाती